ହାଇ ଫ୍ରେଣ୍ଡସ୍, ମୁଁ ଓଡ଼ିଶାର ଆଉ ଏକ ଏପିସୋଡ଼କୁ ଆପଣମାନଙ୍କୁ ସ୍ୱାଗତ। ହଁ ଫ୍ରେଣ୍ଡସ୍, କଥାଟା ଆପଣମାନଙ୍କୁ ଅବିଶ୍ୱାସ ଲାଗିପାରେ, ହେଲେ ନଜର ଲାଗିବାର କିଛି ସତ୍ୟସତ୍ୟତା ଅଛି। ଅଟୋମେଟିକ୍ ଗୋଟେ ଭଲ ଜିନିଷ ଉପରେ ସବୁ ଲୋକମାନଙ୍କର ଦୃଷ୍ଟି ପଡ଼ିଥାଏ, ଆଉ ସେମାନଙ୍କ ଭିତରେ ସେ ଜିନିଷଟିକୁ ପାଇବାର ଲାଳସା ବି ଜାଗ୍ରତ ହୁଏ, ଯାହାଫଳରେ କି ଜିନିଷ ଥିବା ଲୋକର କ୍ଷତି ହୋଇଥାଏ। ତେବେ ଆସନ୍ତୁ ଫ୍ରେଣ୍ଡସ୍, ଏମିତି କିଛି ନଜରରୁ କେମିତି ନିଜକୁ ଅବା ନିଜ ଜିନିଷକୁ ରକ୍ଷା କରିବା, ଘର ଉପରେ କାହା ନଜର ନ ପଡ଼ିବା ପାଇଁ ଦୁଆରରେ ସ୍ୱସ୍ତିକ ଚିହ୍ନ କାଟନ୍ତୁ, ଅବା ଶ୍ରୀ ଜଗନ୍ନାଥଙ୍କ ଭୋଗ କୁଡ଼ୁଆ ଆଗରେ ଟାଙ୍ଗି ଦିଅନ୍ତୁ, ନୂଆ ଗାଡ଼ି ଉପରେ କାହା ନଜର ରୋକିବା ପାଇଁ ସେଥିରେ ସ୍ୱସ୍ତିକ ଚିହ୍ନ କିମ୍ବା ତ୍ରିଶୂଳ ଚିହ୍ନ ଆଙ୍କନ୍ତୁ, ଲେମ୍ବୁ ସହିତ ସାତଟି କଞ୍ଚା ଲଙ୍କା ଟାଙ୍ଗିଲେ ଆପଣଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ କାହାରି ନଜର ପଡ଼ିବ ନାହିଁ, ପିଲାଙ୍କ ଆଖିରେ କଜଳ ଲଗାଇ କପାଳରେ ଆଉ ଗାଲରେ କଳା ଟିପାଟେ ଦେଇ ଦେଲେ ତାଙ୍କୁ ନଜର ଲାଗିନଥାଏ, ଫଳନ୍ତି ଗଛରେ କଳା କପଡ଼ା କିମ୍ବା ଛିଣ୍ଡା ଜୋତା ଟାଙ୍ଗିଦେଲେ ତା ଉପରେ କାହାରି ନଜର ପଡ଼େ ନାହିଁ, ନୂଆ ବସ୍ତ୍ରରୁ ଖଣ୍ଡେ ସୂତା ଛିଡ଼ାଇ ତାକୁ ନିଆଁରେ ଜାଳିଦେଲେ ତା ଉପରେ କାହାରି ନଜର ପଡ଼େ ନାହିଁ, ଭୋଜନ ସମୟରେ ଯଦି କାହାର ନଜର ପଡ଼ି ପେଟ ମୁଣ୍ଡ ଖରାପ ହୁଏ ତେବେ ଖାଇବା ବେଳେ ଉପସ୍ଥିତି ସେହି ଲୋକଙ୍କୁ ଖାଦ୍ୟ ବ୍ୟବସ୍ଥା କରାଇଲେ ସେ ଦୋଷ କଟିଯାଏ। ତେବେ ଜାଣିଲେ ଫ୍ରେଣ୍ଡସ୍, ଆଶା କରୁଛି ଏଇ ଟିପ୍ସ ଗୁଡ଼ିକ ମାନିଲେ ଆପଣ ନିଶ୍ଚୟ ଅନ୍ୟର ନଜରରୁ ରକ୍ଷା ପାଇପାରିବେ। ଧନ୍ୟବାଦ।